ആകാശവാണി ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନାରୀଶକ୍ତି ବନ୍ଦନ ଅଧିନିୟମ ସମ୍ପର୍କିତ ସାମ୍ବିଧାନିକ ସଂଶୋଧନ ଲାଗି ଆଜିଠାରୁ ଆରମ୍ଭ ହେଉଛି ସଂସଦର ତିନିଦିନିଆ ସ୍ୱତନ୍ତ୍ର ବୈଠକ। ଆସନ୍ତାକାଲିଠାରୁ ଦେଶବ୍ୟାପୀ ଆୟୋଜିତ ହେବ ଦୁଇଦିନିଆ ନାରୀଶକ୍ତି ବନ୍ଦନ ଦୌଡ଼। ଅଷ୍ଟ୍ରିଆର ଚାନ୍ସେଲରଙ୍କ ସହିତ ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଆଜି ନୂଆଦିଲ୍ଲୀରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆଜିଠାରୁ ଆରମ୍ଭ ହେବ ଜନଗଣନା 2027ର ଦ୍ୱିତୀୟ ପର୍ଯ୍ୟାୟ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 5 wicketରେ ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହେବ ମ୍ୟାଚ୍। ସଂସଦର ବର୍ଦ୍ଧିତ ବଜେଟ୍ ଅଧିବେଶନର ତିନିଦିନିଆ ସ୍ୱତନ୍ତ୍ର ବୈଠକ ଆଜିଠାରୁ ଆରମ୍ଭ ହେଉଛି। ମୁଖ୍ୟତଃ ନାରୀଶକ୍ତି ବନ୍ଦନ ଅଧିନିୟମ ସମ୍ପର୍କିତ ସାମ୍ବିଧାନିକ ସଂଶୋଧନ ଉପରେ ଏହି ତିନିଦିନିଆ ଅଧିବେଶନରେ ଆଲୋଚନା କରାଯିବ। ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ଲାଗି ପ୍ରସ୍ତାବିତ 33% ଆସନ ସଂରକ୍ଷଣ କରିବା ଉଦ୍ଦେଶ୍ୟରେ 2023 ଏହି ଅଧିନିୟମ ପାରିତ ହୋଇଥିଲା। ଏହି ଅଧିନିୟମ ସମ୍ପର୍କିତ 3 ସଂଶୋଧନ ବିଲ୍ ସରକାର ସଂସଦରେ ଆଗତ କରିବେ। ଏହି ବିଲ୍ଗୁଡ଼ିକ ହେଲା ସମ୍ବିଧାନ 131 ସଂଶୋଧନ ବିଲ୍ 2026, କେନ୍ଦ୍ରଶାସିତ ଅଞ୍ଚଳ ନିୟମ ସଂଶୋଧନ ବିଲ୍ 2026 ଏବଂ ସୀମା ନିର୍ଦ୍ଧାରଣ ବିଲ୍ 2026। ସମ୍ବିଧାନ ସଂଶୋଧନ ବିଲ୍ ମାଧ୍ୟମରେ ଦେଶର ସମ୍ବିଧାନକୁ ସଂଶୋଧନ କରିବାର ପ୍ରସ୍ତାବ ରହିଥିବା ବେଳେ କେନ୍ଦ୍ରଶାସିତ ଅଞ୍ଚଳ ସଂଶୋଧନ ବିଲ୍ ସରକାରଙ୍କ କେନ୍ଦ୍ରଶାସିତ ଅଞ୍ଚଳ ଆଇନ 1963, ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ସରକାରଙ୍କ ଆଇନ 1991 ଏବଂ ଜାମ୍ମୁ କାଶ୍ମୀର ପୁନର୍ଗଠନ ଆଇନ 2019 ଅଧୀନରେ ସଂଶୋଧନ କରାଯିବାର ପ୍ରସ୍ତାବ ରହିଛି। ଆସନ୍ତା 2029 ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନରେ ଏହି ମହିଳା ସଂରକ୍ଷଣ ଆଇନ କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଏଥିଲାଗି ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନେ ଏକତ୍ରିତ ହୋଇ ଏ ସମ୍ପର୍କିତ ସଂଶୋଧନକୁ ପାରିତ କରିବା ଲାଗି ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ବିଭିନ୍ନ ଦଳର ନେତୃବୃନ୍ଦଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି। ଏହି ବିଲ୍ରେ ପ୍ରତ୍ୟେକ ରାଜ୍ୟ, ଅଞ୍ଚଳ ତଥା ସମ୍ପ୍ରଦାୟର ଆକାଂକ୍ଷାକୁ ଗୁରୁତ୍ୱ ଦିଆଯିବା ସହିତ ସନ୍ତୁଳନ ରକ୍ଷା କରାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଓ ଶନିବାର ଦେଶବ୍ୟାପୀ ନାରୀଶକ୍ତି ବନ୍ଦନ ଦୌଡ଼ ଆୟୋଜନ କରାଯିବ। ବିକଶିତ ଭାରତ ଦୃଷ୍ଟିକୋଣ ଅନୁଯାୟୀ ମହିଳା ନେତୃତ୍ୱ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ନାଗରିକଙ୍କ ଅଂଶଗ୍ରହଣ ପ୍ରକ୍ରିୟାକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପର ଏହା ଅଂଶସ୍ୱରୂପ ବୋଲି ମନ୍ତ୍ରଣାଳୟ କହିଛି। ମିଳିଥିବା ସୂଚନା ଅନୁଯାୟୀ ନାରୀଶକ୍ତି ବନ୍ଦନ ବାର୍ତ୍ତା ବହନ କରି ଏହି ଦୌଡ଼ ଆସନ୍ତାକାଲି ପାଟନା ଓ ଜୟପୁରରେ ଅନୁଷ୍ଠିତ ହେବା ପରେ ଶନିବାର ଦିନ ଦିଲ୍ଲୀ, କଟକ, ମୁମ୍ବାଇ, ଇନ୍ଦୋର ଓ ବେଙ୍ଗାଲୁରୁଠାରେ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଅଷ୍ଟ୍ରିଆର ଚାନ୍ସେଲର ଡକ୍ଟର ଖ୍ରୀଷ୍ଟିଆନ୍ ଷ୍ଟକରଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ଦ୍ୱିପକ୍ଷୀୟ ସମ୍ପର୍କକୁ ବିଭିନ୍ନ କ୍ଷେତ୍ରରେ ଅଧିକ ସଶକ୍ତ କରାଯିବା ସହିତ ସହଯୋଗକୁ କିଭଳି ବ୍ୟାପକ କରାଯାଇପାରିବ ସେ ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏତଦ୍ବ୍ୟତୀତ ଆପୋଷ ସ୍ୱାର୍ଥଜଡ଼ିତ ବିଭିନ୍ନ ଆଞ୍ଚଳିକ ତଥା ବୈଷୟିକ ସମସ୍ୟା ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇବ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଅଷ୍ଟ୍ରିଆର ଚାନ୍ସେଲରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଏହି ବିସ୍ତୃତ ଆଲୋଚନା ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଏକ ବୃହତ୍ ସହଯୋଗ ସୃଷ୍ଟି କରିବା ଦିଗରେ ସହାୟକ ହେବ। ଆମ ସମ୍ବାଦଦାତା ଜଣାଇଛନ୍ତି, ଚାନ୍ସେଲର ଷ୍ଟକରଙ୍କ ସହିତ ଅଷ୍ଟ୍ରିଆର ଅର୍ଥନୀତି, ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃବୃନ୍ଦ ଭାରତ ଗସ୍ତରେ ଆସୁଛନ୍ତି। ଏହା ହେଉଛି ଅଷ୍ଟ୍ରିଆ ଚାନ୍ସେଲରଙ୍କ ପ୍ରଥମ ଭାରତ ତଥା ଏସିଆ ଗସ୍ତ। 2024 ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ସଫଳ ଅଷ୍ଟ୍ରିଆ ଗସ୍ତ ପରେ ବର୍ତ୍ତମାନ ଚାନ୍ସେଲର ଷ୍ଟକରଙ୍କ ଏହି ଗସ୍ତ ଦ୍ୱାରା ଉଭୟ ଦେଶ ମଧ୍ୟରେ ଆପୋଷ ସ୍ୱାର୍ଥଜଡ଼ିତ ଭାଗିଦାରୀକୁ ଅଧିକ ସମ୍ପ୍ରସାରିତ ହୋଇପାରିବ ବୋଲି ଆଶା କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଆଜିଠାରୁ ଜନଗଣନା 2027ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହେବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତୀୟ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଓଡ଼ିଶା, ସିକିମ୍, ମିଜୋରାମ, କର୍ଣ୍ଣାଟକ, ଗୋଆ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଲାକ୍ଷାଦ୍ୱୀପ, ନୂଆଦିଲ୍ଲୀ ମହାନଗର ନିଗମ ଅଞ୍ଚଳ ଏବଂ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବୋର୍ଡ ଅଞ୍ଚଳରେ ଆଜିଠାରୁ ଏହି ପର୍ଯ୍ୟାୟ ଜନଗଣନା କାର୍ଯ୍ୟ ଆରମ୍ଭ ହେବ। ଏହା ଆସନ୍ତା ମାସ 15 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବଧି ମଧ୍ୟରେ ତାଲିମପ୍ରାପ୍ତ ଜନଗଣନାକାରୀ ଘରକୁ ଘର ବୁଲି ଏ ସମ୍ପର୍କିତ ତଥ୍ୟ ଆଦାୟ କରିବେ ବୋଲି ମନ୍ତ୍ରଣାଳୟ କହିଛି। ଏତଦ୍ବ୍ୟତୀତ ଦେଶରେ ପ୍ରଥମ ଥର ଲାଗି କାର୍ଯ୍ୟକାରୀ ହୋଇଥିବା ସ୍ୱପଞ୍ଜୀକରଣ ବ୍ୟବସ୍ଥାରେ ଉତ୍ସାହଜନକ ଫଳ ମିଳିଛି। ପ୍ରାୟ 12 ଲକ୍ଷ ପରିବାର ସଫଳତାର ସହ ଅନ୍ଲାଇନ୍ ମାଧ୍ୟମରେ ନିଜ ତଥ୍ୟ ଏହିଥିରେ ଅପ୍ଲୋଡ଼୍ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। 2025-26 ଆର୍ଥିକ ବର୍ଷରେ ଭାରତ 860 ବିଲିୟନ ଆମେରିକୀୟ ଡଲାର ରେକର୍ଡ ପରିମାଣର ରପ୍ତାନୀ କରିଛି ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ବିଶ୍ୱସ୍ତରରେ ଦେଖାଦେଇଥିବା ଅନିଶ୍ଚିତତା ପରିସ୍ଥିତି ମଧ୍ୟରେ ଭାରତ ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହାଦ୍ୱାରା ବିଶ୍ୱସ୍ତରରେ ନିଜର ବ୍ୟବସାୟିକ କାର୍ଯ୍ୟ ସମ୍ପ୍ରସାରଣ ପ୍ରକ୍ରିୟାକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ଦେଶର ନିରନ୍ତର ସଫଳ ପ୍ରଚେଷ୍ଟା ପ୍ରତିଫଳିତ ହେଉଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ ଭାରତ ବୃହତ୍ ସୁଯୋଗର ସତ୍ ଉପଯୋଗ କରିବା ସହିତ ବିପଣନ କ୍ଷେତ୍ରରେ ମଧ୍ୟ ଦ୍ରୁତ ସଫଳତା ହାସଲ କରିଛି। ଏହାଦ୍ୱାରା ବିକଶିତ ଭାରତ ଯାତ୍ରା ଅଧିକ ସଶକ୍ତ ତଥା ସୁଗମ ହୋଇପାରିବ ବୋଲି ଶ୍ରୀ ଗୋଏଲ ମତବ୍ୟକ୍ତ କରିଛନ୍ତି। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଟ୍ରେନ୍ ଦୁର୍ଘଟଣାରେ 5 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। କାର୍ଚନା ଅଞ୍ଚଳର ପାଚ ଦେଓରା ପ୍ୟାସେଞ୍ଜର ହଲ୍ଟରେ ସମ୍ପୃକ୍ତ ଟ୍ରେନ୍ଟି ଅଟକିଥିବା ବେଳେ ଯାତ୍ରୀମାନେ ତଳକୁ ଓହ୍ଲାଇଥିଲେ। ସେହି ସମୟରେ ଅପରପକ୍ଷରୁ ଆସୁଥିବା ଅନ୍ୟ ଏକ ଟ୍ରେନ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ପୁଲିସ୍ ଏବଂ ରେଳ ବିଭାଗ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ବ୍ୟବଚ୍ଛେଦ ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ଛତିଶଗଡ଼ରେ ଏକ ପାୱାର ପ୍ଲାଣ୍ଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି ପାଇଛି। ଶକ୍ତି ଜିଲ୍ଲା ଅନ୍ତର୍ଗତ ସିଂହାତେରାଇ ଗ୍ରାମର ବେଦାନ୍ତ ଲିମିଟେଡ୍ ପାୱାର ପ୍ଲାଣ୍ଟର ବଏଲର ବିସ୍ଫୋରଣ ଘଟିବାରୁ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଆହତ ହୋଇଥିବା 19ରୁ ଉର୍ଦ୍ଧ୍ୱ ଶ୍ରମିକ ବିଭିନ୍ନ ହସ୍କିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସେଥିମଧ୍ୟରୁ 4 ଜଣଙ୍କର ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ଭାରତୀୟ ଧ୍ୱଜାଧାରୀ ଜାହାଜ ଏମ୍ଭି ଜାଗ୍ ବିକ୍ରମ ଏଲ୍ପିଜି ବହନ କରି ଗତକାଲି ଗୁଜରାଟର କଚ୍ଛସ୍ଥିତ ଦୀନଦୟାଲ ବନ୍ଦରରେ ପହଞ୍ଚିଛି। ଏହି ଜାହାଜରେ 20,400 ମେଟ୍ରିକ୍ ଟନ୍ର ଏଲ୍ପିଜି ଆସିଥିବା ଜଣାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା ଓ ଇରାନ ମଧ୍ୟରେ 14-ଦିନିଆ ଅସ୍ତ୍ରବିରତି ଘୋଷଣା ହେବା ପରଠାରୁ ହର୍ମୁଜ୍ ପ୍ରଣାଳୀ ଦେଇ ପ୍ରଥମ ଭାରତୀୟ ଜାହାଜ ଭାବେ ଜାଗ୍ ବିକ୍ରମ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି। କ୍ରିକେଟ୍ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 5 ୱିକେଟ୍ରେ ପରାସ୍ତ କରିଛି। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପ୍ରଥମେ ବ୍ୟାଟିଂ କରି 146 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଏହା ହେଉଛି ଆଇପିଏଲ୍ର ଚଳିତ ସିଜିନ୍ରେ ଲକ୍ଷ୍ନୌ ଦଳର ସର୍ବନିମ୍ନ ସ୍କୋର। ଦଳ ପକ୍ଷରୁ ମିଚେଲ୍ ମାର୍ସ ସର୍ବାଧିକ 40 ରନ୍ କରିଥିବା ବେଳେ ବେଙ୍ଗାଲୁରୁ ପକ୍ଷରୁ ରାସିକ୍ ସଲାମ ଦର 4ଟି ୱିକେଟ୍ ଏବଂ ଭୁବନେଶ୍ୱର କୁମାର 3ଟି ୱିକେଟ୍ ଅକ୍ତିଆର କରିଛନ୍ତି। 147 ରନ୍ ବିଜୟ ଲକ୍ଷ୍ୟର ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ 15 ଓଭର୍ ଓ ଗୋଟିଏ ବଲ୍ରେ 5 ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଓପନର ବିରାଟ କୋହଲି 49 ରନ୍ କରିଥିଲେ। ଲକ୍ଷ୍ନୌର ପ୍ରିନ୍ସ ଯାଦବ 3ଟି ୱିକେଟ୍ ଅକ୍ତିଆର କରିଥିଲେ। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଜୋସ୍ ହାଜେଲ୍ଉଡ୍ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆଜି ମୁମ୍ବାଇର ୱାଙ୍କଡେ ଷ୍ଟାଡିୟମ୍ଠାରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଅଷ୍ଟ୍ରେଲିଆ ଫିଫା ମହିଳା ସିରିଜ୍ 2026 ଚାମ୍ପିୟନ୍ ହୋଇଛି। ଗତରାତିରେ ନାଇରୋବିରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ କେନିଆକୁ 2-0 ପରାସ୍ତ କରିଛି। ତେବେ ଭାରତ ମହିଳା ଫୁଟବଲ ଦଳ ଗତକାଲି ନାଇରୋବିରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ମାଲାୱିକୁ 3-2 ପରାସ୍ତ କରିଛି। ଏଥିସହିତ ଭାରତ ଫିଫା ସିରିଜ୍ 2026ର ପ୍ଲେଅଫ୍ରେ ତୃତୀୟ ସ୍ଥାନରେ ରହିଛି। ନାରୀ ଶକ୍ତି ବନ୍ଦନ ଅଧିନିୟମ ସମ୍ପର୍କିତ ସାମ୍ବିଧାନିକ ସଂଶୋଧନ ଲାଗି ଆଜିଠାରୁ ଆରମ୍ଭ ହେଉଛି ସଂସଦର 3-ଦିନିଆ ସ୍ୱତନ୍ତ୍ର ବୈଠକ। ଆସନ୍ତାକାଲିଠାରୁ ଦେଶବ୍ୟାପୀ ଆୟୋଜିତ ହେବ 2-ଦିନିଆ ନାରୀ ଶକ୍ତି ବନ୍ଦନ ଦୌଡ଼। ଅଷ୍ଟ୍ରିଆର ଚାନ୍ସେଲରଙ୍କ ସହିତ ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଆଜି ନୂଆଦିଲ୍ଲୀରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆଜିଠାରୁ ଆରମ୍ଭ ହେବ ଜନଗଣନା 2027ର ଦ୍ୱିତୀୟ ପର୍ଯ୍ୟାୟ ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 5 wicketରେ ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।